ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର ପହିଲା ମୁଖ୍ୟ ଖବର। କେନ୍ଦ୍ର ଓ ରାଜ୍ୟ ଭିତରେ ଭଲ ତାଲମେଲ ଥିବାରୁ ମାଓବାଦୀ ମୁକାବିଲା ଶେଷ କ୍ଷେପେ ପହଞ୍ଚିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଶାର ମାଓ ମୁକାବିଲା ଲାଗି 12 କମ୍ପାନୀ ସଶସ୍ତ୍ର ବାହିନୀ ଆର୍ ଗୋଟେ ହେଲିକପ୍ଟର ଦେବାରକେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଆଇବା ବୁଧବାର ଦିନ ପାଇବେ ପହିଲା କିସ୍ତିର 2 କ୍ଷେପ ଟଙ୍କା। ସବୁ ସରକାରୀ କୋଠା ରଙ୍ଗ ବଦଲାବାରକେ ବିଭାଗୀୟ ଯନ୍ତ୍ରୀ ଆର୍ ଓବିସିସିକେ ଚିଠି ଲେଖିଲା ପୂର୍ତ୍ତ ବିଭାଗ। ଆଉ ନବରାତ୍ର ପୂଜାର 5 ଦିନ ଶକ୍ତିପୀଠ ମାନକେ ମା ଦୁର୍ଗା ସ୍କନ୍ଦମାତା ବେସ୍ତି ପାଉଛନ୍ ପୂଜା। ପୁରା ଖବର। କେନ୍ଦ୍ର ଓ ରାଜ୍ୟ ଭିତରେ ଭଲ ତାଲମେଲ ଲାଗି ମାଓବାଦୀ ମୁକାବିଲା ଶେଷ କ୍ଷେପେ ପହଞ୍ଚିଛେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍। ଆଜି ନୂଆଦିଲ୍ଲୀନ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସଙ୍ଗେ ଗୋଟିଏ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ଶ୍ରୀ ଶାହା କହିଛନ୍ ଯେ ଦେଶର ବିକାଶଟି ମାଓବାଦୀ କାର୍ଯ୍ୟକଳାପ ସବୁନୁ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ମାଓବାଦୀଙ୍କ ସାଙ୍ଗେ ସାମିଲ ଯୁଆନ ପିଲାମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ିକରି ସମାଜର ମୁଖ୍ୟ ସ୍ରୋତଟି ସାମିଲ ହେବାରକେ ଶ୍ରୀ ଶାହା ଆହ୍ୱାନ ଦେଇଛନ୍। ଇତାର ସାଙ୍ଗେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆର୍ ପୁଲିସ୍ ଡିଜିମାନଙ୍କୁ ନକ୍ସଲ ସ୍ଥିତିର ସମୀକ୍ଷା କରବାରକେ ଶ୍ରୀ ଶାହା କହିଛନ୍। ମୁଖ୍ୟମନ୍ତ୍ରୀମାନେ ଫି ମାସେ ସମୀକ୍ଷା କରବାରକେ ଥିବାର ବେଳେ ପୁଲିସ୍ ଡିଜି ଫି 15 ଦିନ ସମୀକ୍ଷା କରିବେ। ଏହି ବୈଠକଟି ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର ଆର୍ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏବେ 2026 ତକ ଦେଶରୁ ବାମପନ୍ଥୀ ଉଗ୍ରବାଦ ପୂରା ମୂଲୋତ୍ପାଟନ କରାଯିବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ମାଓ ସମସ୍ୟାର ମୁକାବିଲା କରୁଥିବା ରାଜ୍ୟମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରତି ଦେଇଛନ୍। ବୈଠକଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ମାଓ ମୁକାବିଲା ଲାଗି 12 କମ୍ପାନୀ ସଶସ୍ତ୍ର ବାହିନୀ ଆର୍ ଗୋଟେ ହେଲିକପ୍ଟର ଯୋଗାଇ ଦେବାରକେ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଇତାର ସହିତ ନୂଆପଡ଼ା, ମାଲକାନଗିରି ଆର୍ କନ୍ଧମାଲ ଜିଲ୍ଲାନ ମାଓ ମୁକାବିଲା ଜୋରଦାର କରବାରକେ ଫୋକସ୍ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଏବେ ବୁଧବାର ଦିନ ପହିଲା କିସ୍ତିର 2 କ୍ଷେପ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ହିତାଧିକାରୀମାନଙ୍କର ଏକାଉଣ୍ଟକେ ଆଜି 2 କ୍ଷେପର ଟଙ୍କାଟି ଲେଖା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଆଜି ସଞ୍ଜବେଲ ତକ ଏ ଯୋଜନା ଅଧୀନତି ଆବେଦନ 1 ପହଞ୍ଚବା ବୋଲି ଆଶା କରାଯାଉଛି। ସେ କହିଛନ୍ତି ଯେ ଏଛେନ୍ ତକ 32 ଏନ୍ପିସିଆଇ କ୍ଲିୟରେନ୍ସ ପୂରା ହୋଇଛି। ପାଖାପାଖି 40 ଅଧିକା ମହିଳାମାନଙ୍କୁ 2 କ୍ଷେପଟି ସୁଭଦ୍ରା ଯୋଜନା ଟଙ୍କା ଦିଆଯିବା। ଏବେ ଡିସେମ୍ବର ତକ ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରାର ପହିଲା କେତେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ସେ କହିଛନ୍ ଯେ
ଅକ୍ଟୋବର 9 ଗୋପବନ୍ଧୁଙ୍କ ଜୟନ୍ତୀ ଦିନ ପୁଣି ମହିଳାଙ୍କ ଖାତାକୁ ଯିବ ଏବଂ ଆଜି ଯାଏ ଯାହା ଖବର 32 ଏମ୍ପିସିଆଇ ର କ୍ଲିୟରାନ୍ସ ଅଛି। ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଯାହାତେ କ୍ଲିୟରାନ୍ସ ହବ ସମସ୍ତଙ୍କ ଖାତାକୁ ସୁଭଦ୍ରା ଯୋଜନା ସିଧା ସିଧା 9 ତାରିଖରେ ମାନନୀୟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ତାକୁ ଲୋକାର୍ପିତ କରିବେ ଏବଂ ଆଜି ଯେହେତୁ ଗୋଟେ ଟଙ୍କା ଆସିବାର ଅଛି, ମୋବାଇଲ ଯାହାର ଲିଙ୍କ ନଥିବ, ମେସେଜ ନ ଆସିବ, ତାଙ୍କର ଯୋଉ ବ୍ୟାଙ୍କ ମିତ୍ରମାନେ ପଞ୍ଚାୟତରେ ଅଛନ୍ତି ତାଙ୍କ ଜରିଆରେ ଏ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ବାର ବାର ନିର୍ଦ୍ଦେଶ ବି ଦେବି।
ରାଜ୍ୟର ସବୁ ସରକାରୀ କୋଠା ରଙ୍ଗ ବଦଲାଯିବା ବୋଲି ପୂର୍ତ୍ତ ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ପୁରୁଣା କୋଠାନ ଗୋଟେ ପ୍ରକାର ରଙ୍ଗ କରବାରକେ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ଫି କୋଠାର ବାହାର ଭାଗ ହାଲକା ନାରଙ୍ଗୀ ରଙ୍ଗ ରହିବା ଆର୍ କୋଠାର ବର୍ଡର ହାଲକା ଲାଲ ରଙ୍ଗ ରହିବା। କୋଠାର ମରାମତି ଆର୍ ନବୀକରଣ ବେଳେ ଏ ରଙ୍ଗ ବଦଲାବାରକେ ପୂର୍ତ୍ତ ବିଭାଗ ତରଫ ପୂର୍ତ୍ତ ବିଭାଗ ଓବିସିସିର ପ୍ରମୁଖ ଯନ୍ତ୍ରୀ ଆର୍ ବିଭାଗର ସବୁ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଚିଠି ଲେଖାଯାଇଛି। ପୃଥିବୀର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ୍ ଲାଗି ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍ ଆର୍ ଗ୍ୟାରି ରୁପକୁନ୍ ମିଳିତ ଭାବେ ଏହି ପୁରସ୍କାର ପାଇବେ। ଇନ ଜନେ ଦିଆଯାଇପାରେ ଯେ ସ୍ୱିଡେନ୍ର ରସାୟନବିତ୍ ବୈଜ୍ଞାନିକ ଆଲଫ୍ରେଡ୍ ନୋବେଲଙ୍କ ନାଁ ଅନୁସାରେ ଫି ବଛର ମେଡିସିନ୍, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଅର୍ଥନୀତି ଆର୍ ଶାନ୍ତି କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ନୋବେଲ ପୁରସ୍କାର ଦିଆଯାଏସି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ନବରାତ୍ର ପୂଜା ଅବସରରେ ଭିନ୍ନ ଭିନ୍ନ ଶକ୍ତିପୀଠ ମାନକେ 5 ଦିନ ଆଜ ମାଙ୍କର ସ୍କନ୍ଦ ମାତା ବେଶେଇଛି। ଭଗବାନ ସ୍କନ୍ଦ କାର୍ତ୍ତିକେୟଙ୍କର ମା ଦେବୀ ଦୁର୍ଗା ହୋଇଥିବାନୁ ତାଙ୍କର ପାଞ୍ଚ ନମ୍ବର ରୂପକେ ସ୍କନ୍ଦ ମାତା କୁହାଯାଏସି। ଏତାକେ କଲ୍ୟାଣକାରୀ ଶକ୍ତିର ଅଧିଷ୍ଠାତ୍ରୀ ବୋଲି ବିଚାର କରାଯାଏସି। ମାଙ୍କର ଇ ବେଶ ଦର୍ଶନ ଲାଗି ଶକ୍ତିପୀଠ ମାନକେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖବାରକେ ମିଳୁଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କନ୍ଦମାତାଙ୍କର ଆରାଧନା ଅବସରରେ ସମକର କଲ୍ୟାଣ କାମନା କରିଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟ ପ୍ରଧାନମନ୍ତ୍ରୀ ଗୁଡ଼େ ଭଜନ ସେୟାର କରିଛନ୍। ବରଗଡ଼ନ ମା ସମଲେଶ୍ୱରୀଙ୍କର ସ୍କନ୍ଦମାତା ବେଶ ଦର୍ଶନ ଲାଗି ଆଜି ମନ୍ଦିର ଜବର ଭିଡ଼ ହୋଇଥିଲା। ନୂଆପଡ଼ା ଜିଲ୍ଲାର ନୂଆପଡ଼ା କୋମନା ସିନାପାଲି ଆର୍ ବଡ଼େନ ଆଜି ସ୍କନ୍ଦମାତାଙ୍କର ପୂଜା ହେଉଛି। ଜିଲ୍ଲାନ ପଚିଶନୁ ଏତକା ମେଢ଼ ସ୍ଥାପନା କରାଯାଇଥିବା ବେଳେ ଖଡ଼ିଆଲର ଦୁଇଟା ଜାଗାନ ନବଦୁର୍ଗା ପୂଜା ହେଉଛି। ଦେବଗଡ଼ ଜିଲ୍ଲାର ଭିନ୍ ଭିନ୍ ଶକ୍ତିପୀଠ ମାନକେ ଜଗତଜନନୀ ମା ଦୁର୍ଗାଙ୍କ ନବଯାତ୍ର ପୂଜା ହେଉଛି। ସହରର ଚାରିଦିଗେ ଥିବା ବହୁତ ପୁରାତନ ଚାରିଟ ଶକ୍ତିପୀଠ ମାଙ୍କର ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଛି। ଏ ବାଦ ଅତକା ସୂଚନା ଦେଇକରି ଆମର ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ କହିଛନ୍,
ଦେବଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ବର୍ତ୍ତମାନ ଅନୁଷ୍ଠିତ ହେଉଛି ମା ଜଗତଜନନୀ ଦୁର୍ଗାଙ୍କର ନବଦିନାତ୍ମକ ନବରାତ୍ର ପୂଜା। ଏହି ଦୁର୍ଗାପୂଜା ରାଜାରାଜୁଗା ଅମଳରୁ ଅନୁଷ୍ଠିତ ହେଉଛି ଏବଂ ଦେବଗଡ଼ ସହରର ଚାରିଦିଗରେ ଥିବା ଚାରିଟି ବହୁ ପୁରାତନ ଶକ୍ତିପୀଠରେ ମାଙ୍କୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ ପୂଜାବିଧି କରାଯିବା ସହିତ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ଏହି ଦୁର୍ଗାପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଦେବଗଡ଼ରେ ଶାରଦୀୟ ଦୁର୍ଗାପୂଜା ସମ୍ପର୍କରେ ଦେବଗଡ଼ର ମିତ୍ରଭାନୁ ମହାପାତ୍ର କହନ୍ତି,
ଦେବଗଡ଼ ଜିଲ୍ଲା ଆମର ବହୁତ ପୁରୁଣା ଐତିହ୍ୟ ପରମ୍ପରାରେ ରାଜରାଜୁଡ଼ା ଅମଳରୁ ଦୁର୍ଗାପୂଜା ଆରମ୍ଭ ହୁଏ। ରାଜବାଟୀରେ ସ୍ୱତନ୍ତ୍ର ଭାବରେ ସେଠାରେ ସନ୍ତ ଶଙ୍ଖ ଆଦି ପ୍ରଚଣ୍ଡ ବାଦ୍ୟରେ ସହର ମୁଖରିତ ହୁଏ। ତା ପରବର୍ତ୍ତୀ ମୁହୂର୍ତ୍ତରେ ଚତୁର୍ଦିଗରେ ରଜା ପରମ୍ପରା ପାଳିତ ହେଇ ଆସୁଥିଲା। ବର୍ତ୍ତମାନ ପଞ୍ଚଖଣ୍ଡା ଗୋଟିଏ ଜାଗା ଅଛି ଉତ୍ତର ଦିଗରେ, ତାପରେ ପ୍ରଧାନ ପାପେଶ୍ୱରୀ, ବର୍ତ୍ତମାନ ବି ସେଠାରେ ଦୁର୍ଗାପୂଜା ହେଉଛି। ଏଣୁ ଚତୁର୍ଦିଗରେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଦୈବୀ ଶକ୍ତି ଦେବୀ ମା ପୂଜା ପାଉଛନ୍ତି। ଦେବଗଡ଼ ଜିଲ୍ଲା
ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଯୁଗ୍ମ ଶୁଣାଣି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ମାନେସର ବ୍ଲକ କାର୍ଯ୍ୟାଳୟନ ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୁନ୍ଦର ଆର୍ ଏସ୍ପି ମୁକେଶ ଭାମୁଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ଆଜି ହୋଇଯାଇଛି। ଏଥି ମୋଟ 44ଟା ଅଭିଯୋଗ ଆସିଥିବା ବେଳେ ସେଥିର ଭିତରୁ 37ଟା ବ୍ୟକ୍ତିଗତ ଆର୍ 6ଟା ଗ୍ରାମ୍ୟ ସମସ୍ୟା ଥିଲା। 3ଟା ଅଭିଯୋଗର ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ଭାବନା ପଞ୍ଚାୟତ ସମିତି କାର୍ଯ୍ୟାଳୟନ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଆର୍ ଏସ୍ପି ପ୍ରହଲ୍ଲାଦ ସାହେ ମୀନାଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି ମୋଟ 85ଟା ଅଭିଯୋଗ ଭିତରୁ 56ଟା ବ୍ୟକ୍ତିଗତ ଆର୍ 29ଟା ସାମୟିକ ଅଭିଯୋଗର ଶୁଣାଣି କରାଯାଇକରି ସବୁ ସମସ୍ୟାର ସମାଧାନ କରାଯିବାର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷନ ଯୁଗ୍ମ ଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସ ଆର୍ ଏସ୍ପି ରାମକୁମାର ସାହୁ ଏଥି ଯୋଗ ଦେଇକରି 31ଟା ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଏସ୍ପି ନାଗରାଜୁ ଦେବକଣ୍ଡା ଏଥି ଯୋଗ ଦେଇକରି ଆପତ୍ତି ଅଭିଯୋଗ ଶୁଣିଥିଲେ। 75ଟା ଅଭିଯୋଗର ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଛି। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ତରଫ ଦେବଗଡ଼ ଗ୍ରିଡ୍ ସବ୍ଷ୍ଟେସନର ବାର୍ଷିକ ରକ୍ଷଣାବେକ୍ଷଣ କାମ ଲାଗି ଆବାକାଲ ଜିଲ୍ଲାର ଭିନ୍ ଭିନ୍ ଜାଗାନ ବିଜୁଳି ଯୋଗାଣ ବନ୍ଦ ରହିବା। ଜିଲ୍ଲାର ରେଙ୍ଗାଲବଡ଼ା, ରିଆମାଲ, ତାବଡ଼ା, ଗୁଣ୍ଡେଇମରା, ପାଇକନଗର, ଛତାବର, ମାଉଲିପଣା, ତାରଙ୍ଗ, ତୁହିଲାମାଲ, କାଦପଡ଼ା, କଣ୍ଟାବାହାଲ, କୋହିରା, କଁସର, ତିଲେବଣି, ପୁଲବନ୍ଧା, ପ୍ରଭାସୁଣୀ, କୁଦର, ପାରପୋଷୀ, ଲଇମୁରା, ଝରାଗୋଗୁଆ, ଡିମିରିକୁଦା, କୁରୋଡ଼ ଆର୍ ଇତାର ଆଖପାଖର ଇଲାକାନ ସକାଳର 7ନୁ ଉପରବେଳା 4 ବଜେ ତକ ବିଜୁଳି ଯୋଗାଣ ପ୍ରଭାବିତ ହେବା। ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଧୀନ ପେଟ୍ରୋଲ ପମ୍ପ ପାଖେ ଗଲାରାତି ଗୋଟେ ଆମ୍ବୁଲାନ୍ସ ସାଙ୍ଗେ ଗୋଟେ ଟ୍ରକ୍ ଧକ୍କା ହେବାନୁ ଜଣଙ୍କର ଜୀବନ ଯିବାର ସାଙ୍ଗେ 2 ଜଣ ଆହତ ହୋଇଛନ୍। ହସ୍ପିଟାଲନୁ ରୋଗୀକେ ଛାଡ଼ିକରି ଗୋଟେ ଆମ୍ବୁଲାନ୍ସ ଫେରୁଥିବାର ବେଳେ ଜୁଜୁମରା ପେଟ୍ରୋଲ ପମ୍ପ ପାଖେ ରାସ୍ତାତି ଠିଆ ହୋଇଥିବା ଗୋଟେ ଟ୍ରକ୍କେ ଧକ୍କା ଦେଇଥିଲା। ଆମ୍ବୁଲାନ୍ସଟି ଥିବା ଜଣେ ଲୋକର ଚାପି ହୋଇକରି ସେହି ଜାଗାନୁ ଜୀବନ ଯାଇଥିବାର ବେଳେ ଆଉ 2 ଜଣ ଆହତ ହୋଇଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳନ କରାଯାଇଛି। ଅମ୍ବୁଜ ଶତପଥୀ, ଅନଙ୍ଗ ନେଗି ଆଉ ଡାକ୍ତର ସୋମନାଥ ସାହୁ ପ୍ରମୁଖ ଯୋଗ ଦେଇକରି ମାନସିକ ପକ୍ଷାଘାତ ବିଷୟ ଆଲୋଚନା କରିଥିଲେ। ଶେଷ ମୁଖ୍ୟ ଖବର ଫେରଗାଏ, କେନ୍ଦ୍ର ଓ ରାଜ୍ୟ ଭିତରେ ଭଲ ତାଲମେଲ ଥିବାନୁ ମାଓବାଦୀ ମୁକାବିଲା ଶେଷ କ୍ଷେପେ ପହଞ୍ଚିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଶାନ ମାଓ ମୁକାବିଲା ଲାଗି 12 କମ୍ପାନୀ ସଶସ୍ତ ବାହିନୀ ଆର୍ ଗୋଟେ ହେଲିକପ୍ଟର ଦେବାରକେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଏବେ ବୁଧବାର ଦିନ ପାଇବେ ପହିଲା କିସ୍ତିର 2 ନମ୍ବର କେପ୍ ଟଙ୍କା। ସବୁ ସରକାରୀ କୋଠାର ରଙ୍ଗ ବଦଲାବାରକେ ବିଭାଗୀୟ ଯନ୍ତ୍ରୀ ଆର୍ ଓବିସିସିକେ ଚିଠି ଲେଖିଲା ପୂର୍ତ୍ତ ବିଭାଗ। ଆଉ ନବରାତ୍ର ପୂଜାର ପାଞ୍ଚ ନମ୍ବର ଦିନ ଶକ୍ତିପୀଠ ମାନକେ ମା ଦୁର୍ଗା ସ୍କନ୍ଦମାତା ବେସ୍ତି ପାଉଛନ୍ ପୂଜା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।